ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଜାରି ରହିଛି ଧନ୍ୟବାଦ ପ୍ରସ୍ତାବ ଆଲୋଚନା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର କାର୍ଯ୍ୟ, ଆସନ୍ତା 5 ତାରିଖରେ ଭୋଟ୍ ଗ୍ରହଣ। ତୃତୀୟ ଅମୃତ ସ୍ନାନ ଅବସରରେ ମହାକୁମ୍ଭ ମେଳାରେ ମଧ୍ୟାହ୍ନ 12 ସୁଦ୍ଧ ବୁଡ଼ା ପକାଇଲେ 1 କୋଟିରୁ ଅଧିକ ଶ୍ରଦ୍ଧାଳୁ। ଆମେରିକା ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ଲାଗୁ କଲେ କାନାଡ଼ା ଓ ମେକ୍ସିକୋ ସରକାର। ଏବଂ 10 ମିଟର ପୁରୁଷ ବର୍ଗ ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଲେ କର୍ଣ୍ଣାଟକର ଜନାଥନ ଗାଭିନ୍ ଆଣ୍ଟୋନି। ବିରୋଧୀ ଦଳ ସଦସ୍ୟଙ୍କ କକ୍ଷତ୍ୟାଗ ପରେ ଆଜି ସଂସଦର ଉଭୟ ଗୃହର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଏବେ ପୁଣି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି ରହିଛି। ବିଜେପି ସଦସ୍ୟ ରାମବୀର ସିଂ ବିଧୁରୀ ଆଜି ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କଲ୍ୟାଣମୂଳକ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଆପ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଦିଲ୍ଲୀରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିନଥିବା ନେଇ ସେ ଅଭିଯୋଗ କରିଥିଲେ। ଦିଲ୍ଲୀ ସରକାର ଜେଜେ କଲୋନୀର ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରିଥିବା ଶ୍ରୀ ବିଧୁରୀ ଅଭିଯୋଗ କରିଥିଲେ। ଦିଲ୍ଲୀ ଜଳ ବୋର୍ଡ 75,000 କୋଟି ଟଙ୍କା କ୍ଷତି କରିଥିବା ସେ କହିଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ, ଖରାପ ରାସ୍ତା ପରିସ୍ଥିତି ପାଇଁ ସେ ଆପ୍ ସରକାରଙ୍କୁ ଦାୟୀ କରିଥିଲେ। ସରକାର ରାଜସ୍ୱ ଖର୍ଚ୍ଚ କରି ଆପ୍ର ଆବାହକ ଅରବିନ୍ଦ କେଜରିୱାଲ ବିଳାସପୂର୍ଣ୍ଣ ସରକାରୀ ବାସଭବନ ନିର୍ମାଣ କରିଥିବା ସେ ଅଭିଯୋଗ କରିଛନ୍ତି। ମହାକୁମ୍ଭରେ ଘଟିଥିବା ଦଳାଚକଟା ଘଟଣା ଉପରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରୁ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ଆଜି ସକାଳେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ପକ୍ଷରୁ ମହାକୁମ୍ଭରେ ହୋଇଥିବା ଅବ୍ୟବସ୍ଥା ଅଭିଯୋଗ କରି ହଟ୍ଟଗୋଳ କରାଯାଇଥିଲା। ବାଚସ୍କତି ଓମ୍ ବିର୍ଲା କହିଥିଲେ ରାଷ୍ଟ୍ରପତି ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ମହାକୁମ୍ଭ ସମ୍ପର୍କରେ ମତାମତ ଦେଇଥିଲେ। ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରଦାନ ସମୟରେ ସେମାନଙ୍କର ମତାମତ ଦେଇପାରିବେ। ସଦସ୍ୟମାନଙ୍କୁ ଗୃହରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ଗୃହକାର୍ଯ୍ୟ ଆଗେଇ ନେବା ପାଇଁ ବାଚସ୍କତି ଆହ୍ୱାନ ଦେଇଥିଲେ। ତେବେ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ବିକ୍ଷୋଭ ଜାରି ରହିଥିଲା। ପରେ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ରାଜ୍ୟସଭାରେ ସମାନ ପରିସ୍ଥିତି ଦେଖାଦେଇଥିଲା। ଅଧ୍ୟକ୍ଷ ଜଗଦୀପ ଧନକଡ଼ ମହାକୁମ୍ଭ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାର ପ୍ରତିବାଦରେ କଂଗ୍ରେସ, ସମାଜବାଦୀ ପାର୍ଟି, ଶିବସେନା, ଆର୍ଜେଡି ସମେତ ଅନ୍ୟାନ୍ୟ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟର ଆଜି ହେଉଛି ଶେଷ ଦିବସ। ବିଜେପି, ଆପ୍ ଓ କଂଗ୍ରେସ ଦଳର ଷ୍ଟାର ପ୍ରଚାରକ ତଥା ବରିଷ୍ଠ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ଜନସମାବେଶ, ରୋଡ୍ ଶୋ ତଥା ଘରକୁ ଘର ବୁଲି ମତଦାତାମାନଙ୍କୁ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆକୃଷ୍ଟ କରିବାରେ ପ୍ରୟାସ ଜାରି ରଖିଛନ୍ତି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଆସନ୍ତା 5 ତାରିଖ ବୁଧବାର ଦିନ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ 8 ତାରିଖ ଶନିବାର ଦିନ ଭୋଟ୍ ଗଣତି କରାଯିବ। ଏହି ନିର୍ବାଚନରେ ମୋଟ 690 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏ ସମ୍ପର୍କରେ ଆମ ସମ୍ଭାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ମୁଖ୍ୟତଃ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୋଟ 1,56,00,000ରୁ ଉର୍ଦ୍ଧ୍ୱ ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରି ଏହି ପ୍ରାର୍ଥୀମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିଲାଗି ମୋଟ 13,760 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ନିର୍ବାଚନରେ ଅଧିକ ମତଦାତା ଯେଭଳି ଅଂଶଗ୍ରହଣ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଭୋଟର ଅନୁକୂଳ ପଦକ୍ଷେପମାନ ନିଆଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମତଦାନ ଲାଗି 35,000 ଦିଲ୍ଲୀ ପୁଲିସ୍ ଯବାନଙ୍କ ସମେତ 19,000 ଗୃହରକ୍ଷୀ ତଥା 220 କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଯବାନମାନଙ୍କୁ ମଧ୍ୟ ମୁତୟନ କରାଯିବା ଲାଗି ବ୍ୟବସ୍ଥା ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଉତ୍ତରପ୍ରଦେଶର ଗୋଟିଏ ଆସନ ପାଇଁ ହେଉଥିବା ଉପନିର୍ବାଚନ ଦିନ ସକାଳ 7:00 ସନ୍ଧ୍ୟା 6:30 ମଧ୍ୟରେ ସମସ୍ତ ଏକ୍ଜିଟ୍ ପୋଲ୍ ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇଛନ୍ତି। ନିର୍ବାଚନ କମିଶନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଏହି କଟକଣା ସମସ୍ତ ଟିଭି, ରେଡିଓ ଚ୍ୟାନେଲ, ଖବରକାଗଜ ଓ ସମ୍ଭାଦ ସରବରାହ ସଂସ୍ଥା ପାଇଁ ଲାଗୁ କରାଯାଇଛି। ଏହାଛଡ଼ା ବୈଦ୍ୟୁତିକ ଗଣମାଧ୍ୟମରେ ନିର୍ବାଚନର 48 ଘଣ୍ଟା ପୂର୍ବରୁ କୌଣସି ପ୍ରକାରର ଓପିନିୟନ୍ ପୋଲ୍ ଓ ସର୍ଭେ ଫଳାଫଳ ଉପରେ ମଧ୍ୟ କଟକଣା ଲଗାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ମତଗଣନା ଚଳିତ ମାସ 8 ତାରିଖ ବୁଧବାର ଦିନ ହେବ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବସନ୍ତ ପଞ୍ଚମୀ ଅବସରରେ ଆଜି ମହାକୁମ୍ଭରେ ତୃତୀୟ ଅମୃତ ସ୍ନାନରେ ପୂର୍ବାହ୍ନ 12 ସୁଦ୍ଧା 1 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଜଣାପଡ଼ିଛି। ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଆଜି ସକାଳେ ଗଙ୍ଗା ଆଳତୀ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଜାନୁଆରୀ 14 ତାରିଖ ମକର ସଂକ୍ରାନ୍ତି ଏବଂ 29 ତାରିଖ ମୌନୀ ଅମାବାସ୍ୟା ଦିନ ଅନୁଷ୍ଠିତ ପ୍ରଥମ ଦୁଇଟି ଅମୃତ ସ୍ନାନରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ମହାନିର୍ବାଣୀ ପଞ୍ଚାୟତ ଆଖଡ଼ା ଏବଂ ଶମ୍ଭୁ ପଞ୍ଚାୟତୀ ଅଟଳ ଆଖଡ଼ା ଆଜି ପ୍ରତ୍ୟୁଷରେ ପ୍ରଥମେ ତ୍ରିବେଣୀ ସଙ୍ଗମରେ ଏହି ପବିତ୍ର ସ୍ନାନ ଅବସରରେ ବୁଡ଼ ପକାଇଥିଲେ। ଏଥିଲାଗି 50,000 ଉର୍ଦ୍ଧ୍ୱ ପୁଲିସ୍ କର୍ମଚାରୀଙ୍କ ସମେତ ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ ସେଠାରେ ମୁତୟନ କରାଯାଇଛି। ଗତମାସ 13 ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ଏହି ସର୍ବବୃହତ ଧାର୍ମିକ ସମାଗମରେ ଏପର୍ଯ୍ୟନ୍ତ 36 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି। ବେସାମରିକ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ନୋଏଡାସ୍ଥିତ ଏସିଆର ବୃହତ୍ତମ ଜେୱାର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆସନ୍ତା ଏପ୍ରିଲ୍ ମାସରୁ ନିୟମିତ ବିମାନ ଉଡ଼ାଣ ଚାଲିବ। ରାଜ୍ୟସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ବିମାନ ବନ୍ଦରର କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର। ପ୍ରତିବର୍ଷ ଦେଶରେ 1,600 ଜଣଙ୍କୁ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରଦାନ କରାଯାଉଛି। ଦେଶରେ 54ଟି ବିମାନ ପ୍ରଶିକ୍ଷଣ ଅନୁଷ୍ଠାନ କାର୍ଯ୍ୟ କରୁଛି। 2022 ମସିହାରେ ବିମାନ ଉଡ଼ାଣ କ୍ଷେତ୍ରରେ ବୈଷୟିକ ତ୍ରୁଟିଜନିତ ସମସ୍ୟା 723 ଥିବାବେଳେ ଏବେ ଏହା 273କୁ ହ୍ରାସ ପାଇଛି। ଉଡ଼ାଣର ସମ୍ପ୍ରସାରିତ ଯୋଜନାରେ ଆସନ୍ତା 10 ବର୍ଷ ମଧ୍ୟରେ ଦେଶରେ ଆଉ 100ଟି ନୂତନ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। କାନାଡ଼ା ଓ ମେକ୍ସିକୋ ଆମେରିକାର ଉତ୍ପାଦ ଉପରେ ଜବାବୀ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି। ଗତକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାନାଡ଼ା, ମେକ୍ସିକୋ ଓ ଚୀନ୍ ଉପରେ ଅତିରିକ୍ତ ଆମଦାନୀ ଶୁଳ୍କ ଲଗାଇବା ପରେ ମେକ୍ସିକୋ କାନାଡ଼ା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆମେରିକାର $30 ବିଲିୟନ ସାମଗ୍ରୀ ଉପରେ 25% ଆମଦାନୀ ଶୁଳ୍କ କାନାଡ଼ା ଲଗାଇଛି। ଏହା ଆସନ୍ତାକାଲିଠାରୁ ଲାଗୁ ହେବ। ଆମଦାନୀ ଶୁଳ୍କ ଲାଗୁ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଜନସାଧାରଣଙ୍କ ସହ ପରାମର୍ଶ ପରେ ଜାରି କରାଯିବ। ଅନ୍ୟପକ୍ଷରେ ମେକ୍ସିକୋ ଆମେରିକାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲଗାଇବ ବୋଲି ଘୋଷଣା କରିଛି। କାନାଡ଼ା ଓ ମେକ୍ସିକୋ ଉପରେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ 25% ଶୁଳ୍କ ଲଗାଯିବା ପରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଓ ମେକ୍ସିକୋ ପ୍ରଧାନମନ୍ତ୍ରୀ କ୍ଲାଉଡିଆ ସେନବମ୍ଙ୍କ ମଧ୍ୟରେ ଗତ ଶନିବାର ଦିନ ଟେଲିଫୋନ୍ ଯୋଗେ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା ପାଇଁ ସହମତି ପ୍ରକାଶ ପାଇଥିବା କାନାଡ଼ାର ପ୍ରଧାନମନ୍ତ୍ରୀ କହିଛନ୍ତି। ମୁମ୍ବାଇ ଓପନ୍ ଟେନିସ୍ 2025ରେ ଆଜି ମହିଳା ସିଙ୍ଗଲ୍ସରେ ଭାରତର 1 ନମ୍ବର ଖେଳାଳି ଶାହାଜାନ୍ ୟମଲାପଲ୍ଲୀ ଥାଇଲାଣ୍ଡର ଲାନ୍ଲାନା ତାରାରୁଦ୍ଦିଙ୍କୁ ଭେଟିବେ। ଅପରାହ୍ନ 4:30ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତାକାଲି ଅଙ୍କିତା ରାଇନା ଓ ବୈଷ୍ଣବୀ ଅଦକରଙ୍କ ମଧ୍ୟରେ ମୁକାବିଲା ହେବ। ମିକ୍ସ ଡବଲ୍ସରେ ଭାରତର ପ୍ରାର୍ଥନା ଥୋମ୍ବ୍ରେ ଓ ନେଦରଲ୍ୟାଣ୍ଡର ଆରିଆନା ହର୍ତୋନ୍ଙ୍କ ଯୋଡ଼ି ଆସନ୍ତାକାଲି ଥାଇଲାଣ୍ଡ ଓ ଜାପାନର ଯୋଡ଼ିଙ୍କ ବିପକ୍ଷରେ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30ରେ ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି କ୍ୟାନ୍ସର ସଚେତନତା ଚିହ୍ନଟ, ଚିକିତ୍ସା ଓ ନିରାକରଣ, ପ୍ରେରଣାଦାୟୀ ପ୍ରଚେଷ୍ଟା। ବିଶିଷ୍ଟ କ୍ୟାନ୍ସର ବିଶେଷଜ୍ଞ ଡକ୍ଟର ଡୋଡୁଲ୍ ମଣ୍ଡଳ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନଙ୍କୁ ରାତି 9:30 ପରଠାରୁ 011-234-21050 ଓ 011-233-1444 ନମ୍ଭରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଭରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଉତ୍ତରାଖଣ୍ଡରେ ଜାରି ରହିଥିବା ଜାତୀୟ କ୍ରୀଡ଼ାରେ କର୍ଣ୍ଣାଟକର ଜନାଥନ୍ ଗାଭିନି ଆଣ୍ଟୋନି 10 ମିଟର ପୁରୁଷ ବିଭାଗ ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ରବୀନ୍ଦ୍ର ସିଂ ରୌପ୍ୟ ଓ ଗୁରୁପ୍ରୀତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାରେ ସେନାବାହିନୀ 17 ସ୍ୱର୍ଣ୍ଣ, 10 ରୌପ୍ୟ ଓ 8 ବ୍ରୋଞ୍ଜ ପଦକ ପାଇ ତାଲିକାର ପ୍ରଥମ ସ୍ଥାନରେ ରହିଛି। କର୍ଣ୍ଣାଟକ 17 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 9 ବ୍ରୋଞ୍ଜ ପଦକ ହାସଲ କରି ଦ୍ୱିତୀୟ ସ୍ଥାନ ଏବଂ ମହାରାଷ୍ଟ୍ର 13 ସ୍ୱର୍ଣ୍ଣ ଓ 23 ରୌପ୍ୟ, 16 ବ୍ରୋଞ୍ଜ ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଜାରି ରହିଛି ଧନ୍ୟବାଦ ପ୍ରସ୍ତାବ ଆଲୋଚନା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର କାର୍ଯ୍ୟ, ଆସନ୍ତା 5 ତାରିଖରେ ଭୋଟ୍ ଗ୍ରହଣ। ତୃତୀୟ ଅମୃତ ସ୍ନାନ ଅବସରରେ ମହାକୁମ୍ଭ ମେଳାରେ 12:30 ସୁଦ୍ଧା ବୁଡ଼ ପକାଇଲେ 1 କୋଟିରୁ ଅଧିକ ଶ୍ରଦ୍ଧାଳୁ ଏବଂ ଆମେରିକା ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ଲାଗୁ କଲେ କାନାଡ଼ା ଓ ମେକ୍ସିକୋ ସରକାର।